ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আহমানকর ত্রাণকর্তা তথা উদ্ধারকর্তা প্রভু যীশুখ্রিস্ট বহুমূল্য নামের শুভেচ্ছা জনায়ে আজের এই পথ প্রদর্শিকা কার্যক্রমের অংশীবা নিমন্তে আপনার স্বাগত করে।
আপনার মতামত ও সাক্ষী নিমন্তে বিশেষ ধন্যবাদ। আপনার প্রশ্নর উত্তর মধ্যে আমি দিয়ে সারিছু, বোধ হয় আপনার তাহা হস্তগত হয়ে সারিথিব। যদি এহা আপনার সন্তোষজনক উত্তর হয়ে নথায়, তাহলে পুনর্বার আম নিকটকু লিখি জনাইলে ଆମେ ତହିଁର ଉତ୍ତର ଦେବା ନିମନ୍ତେ ଚେଷ୍ଟା କରିବୁ। ତେବେ ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆପଣ ପ୍ରଭୁ ଯୀଶୁଙ୍କ ବିଷୟରେ ଜାଣିପାରିଥିବାରୁ ଏବଂ ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ଆମେ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆସନ୍ତୁ ତାହେଲେ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ସେହି ପ୍ରଭୁ ଯୀଶୁଙ୍କ ଚରଣର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ବାସ୍ତବରେ ପ୍ରଭୁ ତୁମର ପ୍ରେମ, ତୁମର ଦୟା, ଅନୁଗ୍ରହ ଆମମାନଙ୍କ ଜୀବନ ପାଇଁ ଅତି ପ୍ରଚୁର। ଆଉ ସେଥିପାଇଁ ପ୍ରଭୁ ଆଜି ଆମମାନେ ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ ସୁଯୋଗ ପାଇପାରିଛୁ। ପ୍ରଭୁଙ୍କ ତୁମରି ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ହୃଦୟକୁ ସ୍ପର୍ଶ କର, ତୁମେ ଆମମାନଙ୍କ ଚିନ୍ତାଧାରାକୁ ସ୍ପର୍ଶ କର, ତୁମେ ଆମମାନଙ୍କର ଆତ୍ମିକ କର୍ଣ୍ଣକୁ ଖୋଲି ଦିଅ, ତୁମେ ଆମମାନଙ୍କର ଆତ୍ମିକ ହୃଦୟକୁ ପ୍ରସନ୍ନ କର, ଯେପରି ଆମେ ତୁମ ବାକ୍ୟରୁ ନିଗୁଢ଼ ବିଷୟମାନ ଶିକ୍ଷା କରିବାକୁ ପାରିବୁ, ଜାଣିବାକୁ ପାରିବୁ, ଆଉ ସେହି ସମସ୍ତ ଶିକ୍ଷାକୁ ଯେପରି ନିଜର ଜୀବନରେ କାର୍ଯ୍ୟକାରୀ କରାଇବାକୁ ପାରିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ଶକ୍ତି ଦିଅ। ତୁମର ଇଚ୍ଛା, ତୁମର ଅଭିମତ ପ୍ରଭୁ ତୁମେ ଆମମାନଙ୍କ ଜୀବନରେ ସଫଳ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ମନମାଂଛା ତୁମର ଇଚ୍ଛା ଅନୁଯାୟୀ ପ୍ରଭୁ ତୁମେ ପରିପୂର୍ଣ୍ଣ କରି ସେମାନଙ୍କୁ ବାସ୍ତବ ଶାନ୍ତି ଆନନ୍ଦ ଦିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ନୂତନ ନିୟମର ଆଉ ଏକ ପୁସ୍ତକ ମଧ୍ୟକୁ ଯିବା, ତାହା ହେଉଛି କଲସୀୟ ପୁସ୍ତକ ବା ପତ୍ର। ନୂତନ ନିୟମର ଏହି ପୁସ୍ତକଟି ଏକ ପତ୍ର ବୋଲି ମଧ୍ୟ ଗ୍ରହଣ କରାଯାଏ। ଏହା ପ୍ରେରିତ ପାଉଲଙ୍କର କାରାଗାର ପତ୍ର ମଧ୍ୟରୁ ଏକ ପତ୍ର। ଏହାର ଲେଖକ ହେଉଛନ୍ତି ପାଉଲ ନିଜେ, ଯାହାକି କଲସୀୟ ପ୍ରଥମ ପର୍ବର ପ୍ରଥମ ପଦ ପ୍ରକାଶ କରେ। ତେବେ ପାଉଲଙ୍କର ଏହି ପତ୍ରଟି ତାହାଙ୍କର କାରାଗାର ପତ୍ରଗୁଡ଼ିକ ମଧ୍ୟରୁ ଏକ ପତ୍ର ବୋଲି କୁହାଯିବାର କାରଣ ହେଉଛି ଯେ ପାଉଲ ରୋମରେ କାରାଗାର ମଧ୍ୟରେ ଥିବା ସମୟରେ ଏହି ପତ୍ରଟି ଲେଖିଥିଲେ। ପାଉଲଙ୍କର କାରାଗାର ପତ୍ରଗୁଡ଼ିକ ହେଉଛି ଏଫିସିଓ, ଫିଲିପିଓ, କଲସିଓ ଓ ଫିଲିମୋନ୍। ପ୍ରାୟ 62 ଖ୍ରୀଷ୍ଟାବ୍ଦରେ ଚାରିଜଣ ବାର୍ତ୍ତାବାହକ ରୋମ୍ ପରିତ୍ୟାଗ କରିଥିଲେ, ମାତ୍ର ସେମାନେ ଅତି ମୂଲ୍ୟବାନ ପତ୍ର ବହନ କରି ଆଣିଥିଲେ। ତୁଖିକ ଏଫିସିଓ ମଣ୍ଡଳୀ ନିକଟକୁ ପତ୍ର ବହନ କରି ଆଣିଥିଲେ, ଯେଉଁଠାରେ କି ସେ ପାଳକ ବା ମଣ୍ଡଳୀର ଏକ ନେତା ଥିଲେ। ସେହିପରି ଏପାଫ୍ରଦିତ ମଧ୍ୟ ଫିଲିପିଓ ମଣ୍ଡଳୀ ନିକଟକୁ ପତ୍ର ବହନ କରି ଆଣିଥିଲେ, ଯେଉଁ ମଣ୍ଡଳୀରେ କି ସେ ପାଳକୀୟ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଉ ସେହିପରି ଏପାଫ୍ରା କଲସୀୟ ମଣ୍ଡଳୀ ନିକଟକୁ ପତ୍ର ବହନ କରି ଆଣିଥିଲେ। ପ୍ରକୃତରେ ସେ କଲସୀରେ ଥିବା ମଣ୍ଡଳୀର ଏକ ନେତା ଥିଲେ। ସେହିପରି ଅନିସିମ ଫିଲିମୋନଙ୍କ ନିକଟକୁ ପତ୍ର ବହନ କରି ଆଣିଥିଲେ। ଏହା ଥିଲା ଫିଲିମୋନଙ୍କ ପ୍ରତି ପ୍ରେରିତ ପାଉଲଙ୍କର ଏକ ବ୍ୟକ୍ତିଗତ ପତ୍ର। ଅନିସିମଙ୍କର ଶିକ୍ଷକ ଥିଲେ ଫିଲିମୋନ, ଓ ଏହି ଅନିସିମ ଯିଏକି ଥରେ ଛାଡ଼ି ପଳାଇଥିଲେ ସେ ପୁନର୍ବାର ତାଙ୍କ ନିକଟକୁ ଫେରିଆସିଥିଲେ। ତେବେ ଏହି ଚାରୋଟି ଯାକ ପତ୍ରକୁ ମଣ୍ଡଳୀର ଶରୀର ବିଜ୍ଞାନ ବୋଲି କୁହାଯାଏ। ଆମେ ମଧ୍ୟ ଲକ୍ଷ୍ୟ କରିବାକୁ ପାରିବା ଯେ ଏହି ପତ୍ରଗୁଡ଼ିକର ବିଷୟବସ୍ତୁ ଖ୍ରୀଷ୍ଟ ବିଶ୍ୱାସୀ ବିଶ୍ୱାସର ପ୍ରତ୍ୟେକ ଦିଗକୁ ବା ସମସ୍ତ ବିଷୟକୁ ପ୍ରକାଶ କରେ। ଏଫିସିଓ ପତ୍ର ବିଶ୍ୱାସୀ ମଣ୍ଡଳୀ ବିଷୟ ନେଇ ପ୍ରକାଶ କରେ, ଯାହାକୁ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ବୋଲି କୁହାଯାଏ, ଯାହାର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ। କଲସୀୟ ପତ୍ରଟି ସେହି ମଣ୍ଡଳୀ ରୂପ ଶରୀରର ମସ୍ତକ ବିଷୟ ନେଇ ପ୍ରକାଶ କରେ, ଯିଏକି ଖ୍ରୀଷ୍ଟ, ଓ ସେହି ଶରୀର ନିଜେ ଗୌଣ ବା ଦ୍ୱିତୀୟ ବିଷୟ। ଖ୍ରୀଷ୍ଟ ହେଉଛନ୍ତି ମୁଖ୍ୟ ବିଷୟବସ୍ତୁ, ସେ ହେଉଛନ୍ତି କେନ୍ଦ୍ରବିନ୍ଦୁ, ଯାହାର ଚତୁଃପାର୍ଶ୍ୱରେ ଖ୍ରୀଷ୍ଟ ବିଶ୍ୱାସୀ ଘେରି ରହି ବାସ କରନ୍ତି। କଲସୀୟ ପତ୍ରଟି ଗୁରୁତ୍ୱ ଆରୋପ କରେ ଯେ ଖ୍ରୀଷ୍ଟ ହେଉଛନ୍ତି ଈଶ୍ୱରଙ୍କର ପୂର୍ଣ୍ଣତା। ଫିଲିପିୟ ପତ୍ରଟି ଏହି ଜଗତରେ ମଣ୍ଡଳୀର କାର୍ଯ୍ୟକଳାପକୁ ଦର୍ଶାଏ। ଖ୍ରୀଷ୍ଟ ବିଶ୍ୱାସୀର ଆଚରଣ ଏହାର ମୁଖ୍ୟ ବିଷୟବସ୍ତୁ, ଯାହାକି ଖ୍ରୀଷ୍ଟ କୈନ୍ଦ୍ରିକ। ଫିଲିପିୟ ପତ୍ରଟି ଖ୍ରୀଷ୍ଟଙ୍କର ଦାସ ରୂପ ଧାରଣ କରିବା ଉପରେ ଗୁରୁତ୍ୱ ଆରୋପ କରେ। ସେହିପରି ଫିଲିମୋନ ପତ୍ରଟି ଖ୍ରୀଷ୍ଟ ବିଶ୍ୱାସୀର କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଆରୋପ କରେ, ଯାହାକି ସେ ଜଗତ ନିକଟରେ ତାହାର କାର୍ଯ୍ୟକଳାପ ଦ୍ୱାରା ଖ୍ରୀଷ୍ଟଙ୍କୁ ପ୍ରକାଶ କରେ। ଏହିପରି ଭାବେ ଏହି ଚାରୋଟି ଯାକ ପତ୍ର ଖ୍ରୀଷ୍ଟ ବିଶ୍ୱାସୀର ବିଶ୍ୱାସର ଏକ ସମ୍ପୂର୍ଣ୍ଣ ଛବି ପ୍ରଦାନ କରେ। ଏହି ପତ୍ରଗୁଡ଼ିକ ଅତି ମୂଲ୍ୟବାନ ପତ୍ର, ଯାହାର ଆତ୍ମିକ ମୂଲ୍ୟକୁ ଆମମାନେ ମାନବୀୟ ଦୃଷ୍ଟିକୋଣରୁ ମୂଲ୍ୟାଙ୍କନ କରିପାରିବା ନାହିଁ। ମୋର ଜଣେ ବନ୍ଧୁ, ସେ ଯଦିଓ ଏହି କଲସୀକୁ ଯାଇନଥିଲେ, ମାତ୍ର ସେ ଦୂରରୁ ରହି ଏହି ନଗରର ଧ୍ୱଂସାବଶେଷକୁ ଲକ୍ଷ୍ୟ କରିପାରିଥିଲେ। ଏହାର ଧ୍ୱଂସାବଶେଷ ସେହି ଫ୍ରୁଗିଆର ଦ୍ୱାର ନିକଟରେ ମୁକ ସାକ୍ଷୀ ରୂପେ ଛିଡ଼ା ହୋଇଅଛି। ଏହା ସେହି ଏକା ଅଞ୍ଚଳରେ ରହିଅଛି ଯେଉଁଠାରେ କି ଲାଓଦିକିଆ ଓ ହିଏରାପଲ୍ଲୀ ଅବସ୍ଥିତ। ତେବେ ସେହି ନଗରର କେତେକ ଧ୍ୱଂସାବଶେଷ ରହିଅଛି, ମାତ୍ର କୌଣସି ଗୀର୍ଜାଗୃହର ଧ୍ୱଂସାବଶେଷ ଦେଖିବାକୁ ମିଳେ ନାହିଁ। କଲେସିରେ ଥିବା ମଣ୍ଡଳୀ ଫିଲିମୋନଙ୍କ ଘରେ ଅନୁଷ୍ଠିତ ହେଉଥିଲା, ତେଣୁ ସେହି କଲସୀରେ କୌଣସି ଗୀର୍ଜାଗୃହ ନିର୍ମିତ ହେବାର ବିଷୟ ସନ୍ଦେହଜନକ ଥିଲା। ତେବେ ଏହି ଅଞ୍ଚଳରେ ଏକ ମହାନ ସଭ୍ୟତା ତଥା ବିଶାଳ ଜନସଂଖ୍ୟା ଗଢ଼ି ଉଠିଥିଲା। ଏହା ଲାଓଦିକିଆ, ଫିଲାଡେଲଫିଆ, ସାର୍ଦି, ଥୁୟାଥିରା ଓ ପରଗମ୍ ପରି ମହାନ ଦୁର୍ଗର ନଗର ମଧ୍ୟରୁ ଏକ ନଗର ଥିଲା। ଏହି ସମସ୍ତ ନଗରଗୁଡ଼ିକ ପ୍ରତିରକ୍ଷା ନଗର ସ୍ୱରୂପେ କାର୍ଯ୍ୟ କରୁଥିଲା, ୟୁରୋପର ପ୍ରାଚ୍ୟ ଦେଶଗୁଡ଼ିକର ଆକ୍ରମଣରୁ ରକ୍ଷା ପାଇବା ନିମନ୍ତେ। କିନ୍ତୁ ପ୍ରେରିତ ପାଉଲଙ୍କ ସମୟରେ ସେହି ସମସ୍ତ ବିପଦ ଦୂରେଇ ଯାଇଥିଲା, କାରଣ ରୋମ୍ ସାମ୍ରାଜ୍ୟ ସେହି ସମୟକୁ ସମଗ୍ର ଜଗତରେ ତାହାର ପ୍ରଭାବ ବିସ୍ତାର କରିଥିଲା। ଫଳତଃ ଲୋକମାନେ ପାଉଲଙ୍କ ସମୟରେ ଦେବପୂଜକରେ ପରିଣତ ହୋଇଥିଲେ ଓ ନାନା ପ୍ରକାରର ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ, ଓ ସେହି ସମୟର ମହାନ ନଗରଗୁଡ଼ିକ ପରି କଲସୀ ମଧ୍ୟ ଥିଲା। କିମ୍ବଦନ୍ତୀ ଅନୁଯାୟୀ ଜଣାଯାଏ ଯେ ପାଉଲ କେବେ ହେଲେ କଲସୀ ନଗର ପରିଦର୍ଶନ କରିନଥିଲେ। ତେବେ ପାଉଲ ଯଦିଓ କଲସୀ ନଗର ପରିଦର୍ଶନ କରିନଥିଲେ, ମାତ୍ର ତାହାଙ୍କ ଦ୍ୱାରା କଲସୀରେ ଖ୍ରୀଷ୍ଟୀୟ ମଣ୍ଡଳୀ ସ୍ଥାପିତ ହୋଇଥିଲା। ଏପାଫ୍ରା ଏହି ମଣ୍ଡଳୀର ଜଣେ ନେତା ଥିଲେ, ଓ ସେ ସିଧାସଳଖ ତହିଁର ପ୍ରତିଷ୍ଠାତା ହୋଇଥାଇପାରନ୍ତି, ମାତ୍ର ପାଉଲ ପ୍ରକୃତରେ କଲସୀରେ ମଣ୍ଡଳୀ ସ୍ଥାପନ କରିଥିଲେ। କାରଣ ରୋମରେ ଯେପରି ପାଉଲଙ୍କ ଦ୍ୱାରା ମଣ୍ଡଳୀ ସ୍ଥାପନ ହୋଇଥିଲା, ସେହିପରି କଲସୀରେ ମଧ୍ୟ ସ୍ଥାପନ ହୋଇଥିଲା। କାରଣ ସେ ରୋମ୍ ସାମ୍ରାଜ୍ୟ ମଧ୍ୟରେ ବସବାସ କରୁଥିବା ଅନେକ ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲେ, ଯେଉଁମାନେ କି ପରେ ରୋମ୍କୁ ଯାଇ ସେଠାରେ ମଣ୍ଡଳୀ ସ୍ଥାପନ କରିଥିଲେ। ଆଉ ସେହିପରି ସମ୍ଭବତଃ ଏଫିସିରେ ପାଉଲଙ୍କ ପ୍ରଚାର ଫଳରେ ଅନେକ ଲୋକ ପ୍ରଭୁଙ୍କୁ ଗ୍ରହଣ କରି କଲସୀ ନଗରୀକୁ ଚାଲି ଆସିଥିବେ ସେଠାରେ ମଣ୍ଡଳୀ ସ୍ଥାପନ କରିବା ନିମନ୍ତେ। କାରଣ ଏହି କଲସୀ ଏଫିସିଠାରୁ 75 ମାଇଲ ମଧ୍ୟରେ ଏଫିସିର ପୂର୍ବ ଦିଗରେ ଅବସ୍ଥିତ ଥିଲା। ତେଣୁ ଏହି ଏସିଆ ମାଇନର ଏକ ମହାନ ସାଂସ୍କୃତିକ କେନ୍ଦ୍ରସ୍ଥଳ ରୂପେ ପରିଚିତ ଥିଲା, ମାତ୍ର ଏହା ମଧ୍ୟ ଦେବପୂଜା ଓ ଅନ୍ୟାନ୍ୟ ରହସ୍ୟମୟ ଧର୍ମର କେନ୍ଦ୍ରସ୍ଥଳ ଥିଲା। ଏଠାରେ ନାସ୍ତିକବାଦ ବିଶେଷ ଭାବେ ପ୍ରଭାବ ବିସ୍ତାର କରିଥିଲା, ଯାହାକି ମଣ୍ଡଳୀର ପ୍ରଥମ ଭ୍ରାନ୍ତ ଶିକ୍ଷା ଥିଲା। ଏହି କଲସିରେ ଏହିପରି ନାସ୍ତିକବାଦକୁ ଭିତ୍ତି କରି ବିଭିନ୍ନ ପ୍ରକାର ଭ୍ରାନ୍ତ ଶିକ୍ଷା ପ୍ରଚଳିତ ହେଉଥିଲା। ଏପରିକି ଏହିପରି ଦଳର ଲୋକମାନଙ୍କଠାରେ ତିନୋଟି ବିଷୟ ପରିଲକ୍ଷିତ ହେଉଥିଲା, ଆଉ ତାହା ହେଉଛି ଯେ ସେମାନେ ନିଜକୁ ଅତି ଜ୍ଞାନୀ ବୋଲି ଭାବୁଥିଲେ, ଓ ସେମାନେ ସମସ୍ତଙ୍କଠାରୁ ଅଧିକ କିଛି ଜାଣିଅଛନ୍ତି ବୋଲି ଭାବୁଥିଲେ, ଓ ସେମାନେ ସେହି ଜ୍ଞାନ ବଳରେ ସିଦ୍ଧିଲାଭ କରିପାରିବେ ବୋଲି ଭାବୁଥିଲେ। ଆଉ ଦ୍ୱିତୀୟତଃ ସେମାନେ ସୃଷ୍ଟି ଉପରେ ଏକ ଆନୁମାନିକ ମତବାଦ ପୋଷଣ କରିଥିଲେ। ସେମାନେ ଶିକ୍ଷା ଦେଉଥିଲେ ଯେ ଈଶ୍ୱର ଏହି ଜଗତକୁ ସିଧାସଳଖ ସୃଷ୍ଟି କରିନାହାନ୍ତି, ମାତ୍ର ସେ ଏକ ପ୍ରାଣୀକୁ ସୃଷ୍ଟି କଲେ, ଯିଏକି ତହିଁର ପରିବର୍ତ୍ତେ ଆଉ ଏକ ପ୍ରାଣୀକୁ ସୃଷ୍ଟି କଲା, ଓ ଏହା ସେପର୍ଯ୍ୟନ୍ତ ଗତାନୁଗତିକ ଭାବେ ଚାଲିଲା ଯେପର୍ଯ୍ୟନ୍ତ ଶେଷରେ ଜଣେ ଦୃଶ୍ୟ ଜଗତକୁ ସୃଷ୍ଟି କରିନଥିଲା। ଏହି ପ୍ରକାର ଏକ ସୁଦୀର୍ଘ ସୃଷ୍ଟିର ପ୍ରଣାଳୀ ମଧ୍ୟରେ ଖ୍ରୀଷ୍ଟ ଏକ ପ୍ରାଣୀ ବୋଲି ବିଚାର କରାଯାଇଛନ୍ତି। ଏହା ଗ୍ରୀକ୍ ଦାର୍ଶନିକ ଶାସ୍ତ୍ରରେ ପ୍ରକାଶ କରାଯାଇଥିଲା, ମାତ୍ର ପାଉଲ ଏହାକୁ କଲସୀ ପ୍ରଥମ ପର୍ବର 15-19 ପଦ ମଧ୍ୟରେ ଓ 2 ପର୍ବର 18 ପଦରେ ମିଥ୍ୟା ବୋଲି ପ୍ରମାଣିତ କରିଅଛନ୍ତି। ଏହାପରେ ଏହି ଦଳଟିକୁ ଚିହ୍ନି ରଖିବା ନିମନ୍ତେ ତୃତୀୟ ଚିହ୍ନଟି ହେଉଛି ସେମାନଙ୍କ ସନ୍ନ୍ୟାସ ବ୍ରତର ନୈତିକ ଅଭ୍ୟାସ ଓ ଅସଂଯମତାର କାମୁକତା ବା ଭ୍ରଷ୍ଟାଚରଣ। ସେମାନେ ସେହି ସନ୍ନ୍ୟାସ ବ୍ରତ ଗ୍ରୀକ୍ ସ୍ତୋଇକମାନଙ୍କ ପ୍ରଭାବ ଦ୍ୱାରା ପ୍ରାପ୍ତ ହୋଇଥିଲେ, ଓ ସେହି ଅସଂଯମତାର କାମୁକତା ଗ୍ରୀକ୍ ଏପିକୁରିୟମାନଙ୍କ ପ୍ରଭାବରେ ପ୍ରାପ୍ତ ହୋଇଥିଲେ। କିନ୍ତୁ ପାଉଲ ଏହାକୁ କଲସୀ 2 ପର୍ବର 16-23 ପଦରେ ଓ 3 ପର୍ବର 5-9 ପଦରେ ମିଥ୍ୟା ବୋଲି ପ୍ରମାଣିତ କରିଅଛନ୍ତି। ତେଣୁକରି କଲସୀୟ ମଣ୍ଡଳୀ ପ୍ରତି 2 ବିପଦର କାରଣ ଥିଲା। ପ୍ରଥମଟି ହେଉଛି ଏକ ଧାରାବାହିକ ପଦ୍ଧତିରେ ପଡ଼ି କିଛି ନ ହୋଇ ଏକ ଆନୁଷ୍ଠାନିକ ବିଧିବିଧାନଯୁକ୍ତ ମଣ୍ଡଳୀରେ ପରିଣତ ହେବା, ଓ ଦ୍ୱିତୀୟଟି ହେଉଛି ଭ୍ରାନ୍ତ ଦାର୍ଶନିକ ମତବାଦ ଓ ଉଦାର ମତବାଦରେ ପରିଚାଳିତ ହୋଇ ବିନଷ୍ଟ ହେବା। ସେଥିପାଇଁ ପାଉଲ ଏହି ପତ୍ରରେ ସେମାନଙ୍କୁ ସତର୍କ କରାଇଦେବାକୁ ଚାହାନ୍ତି, ଯେପରି ସେମାନେ ତାହାଙ୍କଠାରୁ ଯେଉଁ ଶିକ୍ଷା ପ୍ରାପ୍ତ ହୋଇଅଛନ୍ତି ତହିଁରେ କିଛି ଯୋଗ କରନ୍ତୁ ବା ବିୟୋଗ କରନ୍ତୁ, ମାତ୍ର ସେମାନେ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ହୋଇ ରୁହନ୍ତୁ ଓ ଖ୍ରୀଷ୍ଟଙ୍କୁ ପ୍ରାଧାନ୍ୟ ଦିଅନ୍ତୁ। କଲସୀୟ 2 ପର୍ବର 9 ପଦରେ ସେ କହନ୍ତି, କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ୱ ଦେହବନ୍ତ ହୋଇ ବାସ କରେ। ଅର୍ଥାତ୍ ଆପଣ ଯେଉଁ ସମସ୍ତ ବିଷୟ ପ୍ରାପ୍ତ ହେବାକୁ ଚାହାନ୍ତି ତାହା ଖ୍ରୀଷ୍ଟଙ୍କଠାରେ ଅଛି। ତେଣୁ ଖ୍ରୀଷ୍ଟ ବିଶ୍ୱାସୀର ଖ୍ରୀଷ୍ଟ ହିଁ ତାହା ନିମନ୍ତେ ସବୁକିଛି, ଓ ସେ ଖ୍ରୀଷ୍ଟଙ୍କଠାରେ ସବୁକିଛି ପ୍ରାପ୍ତ ହୋଇଥାଏ। ୱିଲିୟମ୍ ସାଣ୍ଡେ ଏହିପରି ଏକ ମନ୍ତବ୍ୟ ଦିଅନ୍ତି, ଏଫିସିୟ ପତ୍ରରେ ମଣ୍ଡଳୀ ହେଉଛି ପ୍ରାଥମିକ ବିଷୟବସ୍ତୁ, ଓ ତହିଁର ଚିନ୍ତାଧାରା ଖ୍ରୀଷ୍ଟଙ୍କ ଆଡ଼କୁ ଚାଲିଯାଏ, ଯିଏକି ମଣ୍ଡଳୀର ମସ୍ତକ ସ୍ୱରୂପ। କିନ୍ତୁ କଲସୀୟ ପତ୍ରରେ ଖ୍ରୀଷ୍ଟ ହେଉଛନ୍ତି ପ୍ରାଥମିକ ବିଷୟବସ୍ତୁ, ଓ ତହିଁର ଚିନ୍ତାଧାରା ମଣ୍ଡଳୀ ଆଡ଼କୁ ଖସିଆସେ, ଯାହାକି ଖ୍ରୀଷ୍ଟଙ୍କ ଶରୀର। ଏହି କଲସୀୟ ପତ୍ରର ମୁଖ୍ୟ ଚିନ୍ତାଧାରା ହେଉଛି ଖ୍ରୀଷ୍ଟ ହିଁ ସବୁକିଛି, ଖ୍ରୀଷ୍ଟ ହିଁ ମଣ୍ଡଳୀର ମସ୍ତକ, ମୁଁ ତାହାଙ୍କୁ ହିଁ ଆବଶ୍ୟକ କରେ ଓ ସେ ମୋହର ସବୁରେ ସବୁ। ତେବେ ଏହି ପତ୍ରର ବ୍ୟବହାରିକ ଦିଗ ଦର୍ଶାଏ ଯେ ଖ୍ରୀଷ୍ଟ ହେଉଛନ୍ତି ଈଶ୍ୱରଙ୍କ ପୂର୍ଣ୍ଣତା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଜୀବନରେ ଢଳାଯାଇଅଛି। ସେହି ବିଶୁଦ୍ଧ ସୁବାସିତ ତୈଳର ପାତ୍ରଟି ଆଜି ଭଙ୍ଗାଯିବାକୁ ଅଛି। ଜଗତ କେବଳ କିଛି ଦେଖିବା ନିମନ୍ତେ ଆବଶ୍ୟକ କରେ ନାହିଁ, ମାତ୍ର କିଛି ଆଘ୍ରାଣ କରିବା ନିମନ୍ତେ ମଧ୍ୟ ଆବଶ୍ୟକ କରେ। ତେଣୁକରି ଆଜି ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କର ସେହି ସୁବାସ ଓ ସୁନ୍ଦରତାକୁ ଧରି ରଖିବା ଉଚିତ, ଯେପରି ତାହା ଅନ୍ୟମାନଙ୍କ ଜୀବନକୁ ସୁବାସିତ କରିବ ଓ ମହକାଇଦେବ। କେବଳ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ସେହି ସୁବାସିତ ତୈଳର ପାତ୍ରଟିକୁ ଭାଙ୍ଗି ତୈଳ ସୁବାସ ଚତୁର୍ଦିଗକୁ ମହକାଇବା ନିମନ୍ତେ ଅନୁମତି ପ୍ରାପ୍ତ ହୋଇଅଛି। ଆସନ୍ତୁ ଏହି ସମସ୍ତ ବିଷୟକୁ ଦୃଷ୍ଟି ଆଗରେ ରଖି ପାଉଲ କଲସୀୟ ମଣ୍ଡଳୀ ନିକଟକୁ ଯେଉଁ ପତ୍ରଟି ଲେଖିଥିଲେ ତାହା ଅଧ୍ୟୟନ କରି ଆଲୋଚନା କରିବା ସଙ୍ଗେ ସଙ୍ଗେ ତହିଁରୁ କିଛି ଶିକ୍ଷା ଆମମାନଙ୍କ ଜୀବନ ନିମନ୍ତେ ଗ୍ରହଣ କରିବାକୁ ଚେଷ୍ଟା କରିବା। ତେବେ ଆଜି ଆମେ କଲସୀୟ ପ୍ରଥମ ପର୍ବର 1-8 ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି କଲସୀୟ ପ୍ରଥମ ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଖ୍ରୀଷ୍ଟ, ଈଶ୍ୱରଙ୍କ ପୂର୍ଣ୍ଣତା ଓ ଖ୍ରୀଷ୍ଟଙ୍କଠାରେ ଆମ୍ଭେମାନେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛୁ। ଏହି ବିଷୟକୁ ଭିତ୍ତି କରି ଆମେ ଏହାର ଭୂମିକା ପାଉଲଙ୍କର ପ୍ରାର୍ଥନା, ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ, ପାପୀମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର କାର୍ଯ୍ୟ ଓ ସାଧୁମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର କାର୍ଯ୍ୟକୁ ଲକ୍ଷ୍ୟ କରିବାକୁ ଯିବା। ଏଠାରେ ମୁଁ ପୁନର୍ବାର ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଏହି ପତ୍ରରେ ମଣ୍ଡଳୀର ମସ୍ତକ ଖ୍ରୀଷ୍ଟଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଅଛି ଓ ମଣ୍ଡଳୀ ଯାହାକି ଖ୍ରୀଷ୍ଟଙ୍କ ଶରୀର ତାହା ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି। ଖ୍ରୀଷ୍ଟ ହେଉଛନ୍ତି ମୁଖ୍ୟ ବିଷୟବସ୍ତୁ ଓ ଖ୍ରୀଷ୍ଟ ବିଶ୍ୱାସୀର ଜୀବନଯାପନ ତାହାଙ୍କଠାରେ କେନ୍ଦ୍ରୀଭୂତ। ତେବେ ପ୍ରଥମ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ପାଉଲ ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ଆଉ ଭ୍ରାତା ତିମୋଥି କଲସିରେ ଥିବା ସାଧୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଭ୍ରାତୃବୃନ୍ଦଙ୍କ ନିକଟକୁ ଲେଖୁଅଛନ୍ତି, ଆମ୍ଭମାନଙ୍କ ପିତା ଈଶ୍ୱରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମମାନଙ୍କ ପ୍ରତି ହେଉ। ପାଉଲ ନିଜକୁ ଖ୍ରୀଷ୍ଟ ଯୀଶୁଙ୍କର ପ୍ରେରିତ ବୋଲି ପରିଚିତ କରାନ୍ତି ଓ ସେ ସଦାସର୍ବଦା ଏହିପରି କହନ୍ତି, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ। ପାଉଲ ଯେତେବେଳେ ପ୍ରେରିତ ଥିଲେ ସେ ଈଶ୍ୱରଙ୍କ ଇଚ୍ଛା ମଧ୍ୟରେ ଥିଲେ, ଈଶ୍ୱର ତାହାଙ୍କୁ ପ୍ରେରିତ ପଦର ଅଧିକାରୀ କରାଇଥିଲେ। କିନ୍ତୁ ପ୍ରିୟ ବନ୍ଧୁ, ଆପଣ କ'ଣ ଆଜି ଈଶ୍ୱରଙ୍କର ଇଚ୍ଛା ମଧ୍ୟରେ ଅଛନ୍ତି? ଆପଣ କ'ଣ ଆଜି ଖ୍ରୀଷ୍ଟଙ୍କର ସେବା କରନ୍ତି? ଆପଣ ଯେ ଠିକ୍ ସ୍ଥାନରେ ଅଛନ୍ତି ଏହି ନିଶ୍ଚିତତା କ'ଣ ଆପଣଙ୍କର ଅଛି? ଆପଣ ଯେ ଉଚିତ କାର୍ଯ୍ୟ କରୁଅଛନ୍ତି ଏହି ନିଶ୍ଚିତତା କ'ଣ ଆପଣଙ୍କର ଅଛି? ଆପଣ ଯେତେବେଳେ ଜାଣିବେ ଯେ ଆପଣ ଈଶ୍ୱରଙ୍କ ଇଚ୍ଛା ମଧ୍ୟରେ ଅଛନ୍ତି, ସେତେବେଳେ ଆପଣ ଆପଣଙ୍କ ଜୀବନରେ ବାସ୍ତବ ପରିତୃପ୍ତି ଲାଭ କରିବେ। ପାଉଲ କଲସିରେ ଥିବା ସାଧୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଭ୍ରାତୃବୃନ୍ଦଙ୍କ ନିକଟକୁ ଏହି ପତ୍ର ଲେଖୁଅଛନ୍ତି, କିନ୍ତୁ ସେଠାରେ ଦୁଇଟି ଦଳ ବିଷୟ ନେଇ ପ୍ରକାଶ କରନ୍ତି ନାହିଁ, ମାତ୍ର ଗୋଟିଏ ଦଳ, କାରଣ ସାଧୁ ଓ ବିଶ୍ୱାସୀ ଭ୍ରାତୃବୃନ୍ଦଙ୍କ ମଧ୍ୟରେ କୌଣସି ଭିନ୍ନତା ନାହିଁ। କାରଣ ସାଧୁ ଓ ବିଶ୍ୱାସୀ ଭ୍ରାତୃବୃନ୍ଦ ଏକା ଶ୍ରେଣୀର, କାରଣ ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ବୋଲି ଗଣିତ ଓ ଏହା ଏକ ସ୍ଥିତିଗତ, କାରଣ ଏହା ଖ୍ରୀଷ୍ଟଙ୍କଠାରେ ଆମମାନଙ୍କର କାର୍ଯ୍ୟ ହେତୁ ନୁହେଁ, ମାତ୍ର ସ୍ଥିତି ହେତୁ ଆମ୍ଭେମାନେ ସାଧୁ ବୋଲି ଗଣିତ ଓ ଯେଉଁମାନେ ଈଶ୍ୱରଙ୍କ ନିମନ୍ତେ ପୃଥକୀକୃତ ସେମାନେ ସାଧୁ ବୋଲି ମଧ୍ୟ ଗଣିତ। ତେଣୁକରି ସେମାନେ ଉଭୟ ଗୋଟିଏ ଦଳର ଲୋକ। ଆମ୍ଭମାନଙ୍କ ପିତା ଈଶ୍ୱରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମମାନଙ୍କ ପ୍ରତି ହେଉ। ଈଶ୍ୱରଙ୍କର ଶାନ୍ତିକୁ ଉପଲବ୍ଧି କରିବାକୁ ହେଲେ ଈଶ୍ୱରଙ୍କର ଅନୁଗ୍ରହକୁ ପ୍ରଥମେ ଜାଣିବାକୁ ହେବ। ଆହୁରି ମଧ୍ୟ ଜାଣି ରଖିବା ଉଚିତ ଯେ ପାଉଲ ସେହି ନାସ୍ତିକବାଦକୁ ଖଣ୍ଡନ କରିବା ନିମନ୍ତେ ଏହିପରି ଲେଖିଥିଲେ, ଯାହାକି ମଣ୍ଡଳୀ ମଧ୍ୟରେ ପ୍ରଥମ ଭ୍ରାନ୍ତ ମତବାଦ ଥିଲା। ମାତ୍ର ପାଉଲ ଏଠାରେ ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି ଯେ ଅନୁଗ୍ରହ ଓ ଶାନ୍ତି ସିଧାସଳଖ ଆମ୍ଭମାନଙ୍କର ପିତା ଈଶ୍ୱରଙ୍କଠାରୁ ଆସିଥାଏ। ଆମେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ତାହାଙ୍କ ନିକଟକୁ ସିଧାସଳଖ ଆସିପାରିବା। ପ୍ରଥମ ପର୍ବର 3:4 ଲେଖା ଅଛି, ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମମାନଙ୍କ ବିଶ୍ୱାସ ଏବଂ ସ୍ୱର୍ଗରେ ତୁମମାନଙ୍କ ପାଇଁ ରଖାଯାଇଥିବା ଭରସା ସକାଶେ ସମସ୍ତ ସାଧୁଙ୍କ ପ୍ରତି ତୁମମାନଙ୍କର ପ୍ରେମ ବିଷୟ ଶୁଣି ଆମ୍ଭେମାନେ ତୁମମାନଙ୍କ ନିମନ୍ତେ ପ୍ରାର୍ଥନା କରି ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଅଛୁ। ଆମ୍ଭେମାନେ ସିଧାସଳଖ ଈଶ୍ୱରଙ୍କ ନିକଟକୁ ଯାଇପାରିବା। ଯିଏ କେହି ଖ୍ରୀଷ୍ଟଙ୍କଠାରେ ଅଛି ସେ ପିତା ଈଶ୍ୱରଙ୍କ ନିକଟକୁ ଯିବାର ପଥ ପାଇଅଛି। ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାର ଏକ ସୁବିଧା ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପିତା ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା। ପାଉଲ ଏଠାରେ ସେହି ବିଶ୍ୱାସୀମାନଙ୍କର 3 ଉତ୍ତମ ବିଷୟକୁ ପ୍ରକାଶ କରନ୍ତି, ତାହା ହେଉଛି ବିଶ୍ୱାସ, ପ୍ରେମ ଓ ଭରସା। ଅର୍ଥାତ୍ ଈଶ୍ୱରଙ୍କ ପ୍ରତି ସେମାନଙ୍କର ବିଶ୍ୱାସ, ଯାହାକି ଅତୀତର ଘଟଣା ଉପରେ ଆଧାରିତ, ଯାହାକି ସେମାନେ ପୂର୍ବରୁ ସୁଷମାଚାରର ସତ୍ୟ ବାକ୍ୟକୁ ଶୁଣିଥିଲେ ତହି ଉପରେ ଆଧାରିତ ଥିଲା। ଆଉ ତାହା ଥିଲା ଈଶ୍ୱରଙ୍କ ଅନୁଗ୍ରହଜନକ ସୁଷମାଚାର, ଯାହା ଉପରେ ସେମାନେ ବିଶ୍ୱାସ ସ୍ଥାପନ କରିଥିଲେ। ଏହା ପ୍ରକାଶ କରେ ଯେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ମୋ ନିମନ୍ତେ ଓ ଆପଣଙ୍କ ନିମନ୍ତେ କ'ଣ ସାଧନ କରିଥିଲେ ଓ ତହିଁରେ ବିଶ୍ୱାସ ସ୍ଥାପନ କରିବା। ଦ୍ୱିତୀୟ ଉତ୍ତମ ବିଷୟଟି ହେଉଛି ସେମାନଙ୍କର ସେମାନଙ୍କ ଭାଇମାନଙ୍କ ନିମନ୍ତେ ପ୍ରେମ ଥିଲା, ଯାହାକି ବର୍ତ୍ତମାନର ଘଟଣା ଉପରେ ଆଧାରିତ। ଏହା ହିଁ ଖ୍ରୀଷ୍ଟ ବିଶ୍ୱାସୀର ଏକ ଆତ୍ମିକ ଫଳ, ଯେଉଁ ଫଳ ଦ୍ୱାରା ସେ ଜଗତ ନିକଟରେ ଖ୍ରୀଷ୍ଟଙ୍କ ବା ଈଶ୍ୱରଙ୍କ ପ୍ରେମକୁ ପ୍ରକାଶ କରିପାରିବ। କାରଣ ଏହି ପ୍ରେମ ଈଶ୍ୱରଙ୍କ ଅନୁଗ୍ରହର ଦାନ, ଅନୁଗ୍ରହରେ ଆମମାନେ ଉଦ୍ଧାରପ୍ରାପ୍ତ ହୋଇଅଛୁ। ତୃତୀୟତଃ ଭବିଷ୍ୟତ ନିମନ୍ତେ ସେମାନଙ୍କର ଭରସା ଥିଲା, ଯାହାକି ପ୍ରଥମ ପର୍ବର 5 ଲେଖା ଅଛି। ସେହି ଭରସା ବିଷୟରେ ତୁମେମାନେ ସୁଷମାଚାରର ସତ୍ୟ ବାକ୍ୟ ଦ୍ୱାରା ପୂର୍ବେ ଶୁଣିଅଛ। ଏହା ଏକ ଆଶୀର୍ବାଦର ବିଷୟକ ଭରସା, ଯାହାକି ସେହି ସ୍ୱର୍ଗରେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ରଖାଯାଇଅଛି। ଆଉ ତାହା ହେଉଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୁନର୍ବାର ଏହି ଜଗତକୁ ଆଗମନ କରିବାକୁ ଯାଉଅଛନ୍ତି, ତାହାଙ୍କର ବିଶ୍ୱାସୀ ମଣ୍ଡଳୀକୁ ଗ୍ରହଣ କରିବା ନିମନ୍ତେ ଓ ତାହା ସହିତ ମିଳିତ ହେବା ନିମନ୍ତେ। ତେଣୁ ଆମମାନଙ୍କୁ ତାହାଙ୍କର ଆଗମନ ନିମନ୍ତେ ଅପେକ୍ଷା କରି ଚାହିଁ ରହିବାକୁ ହେବ ଓ ତାହାଙ୍କୁ ଦର୍ଶନ କରିବାକୁ ହେବ। ତାହିଁ ହେଉଛି ସୁଷମାଚାରର ଏକ ସତ୍ୟତା, କାରଣ ସୁଷମାଚାରର ସତ୍ୟତା କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି ଜଗତକୁ ଆଗମନ, ମୃତ୍ୟୁ, ସମାଧି, ପୁନରୁତ୍ଥାନ ଓ ସ୍ୱର୍ଗାରୋହଣରେ ସମାପ୍ତି ହୋଇଯାଏ ନାହିଁ, ଏଥିସହିତ ତାହାଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ ମଧ୍ୟ ସୁଷମାଚାରର ଏକ ଅଂଶ। ଏହାପରେ ପ୍ରଥମ ପର୍ବର 6 ପଦରେ ଲେଖା ଅଛି, ସେହି ବାକ୍ୟ ତୁମମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି, ପୁଣି ତାହା ଯେପରି ସମସ୍ତ ଜଗତରେ ଫଳବାନ ଓ ବର୍ଦ୍ଧିଷ୍ଣୁ ହୋଇ ଆସୁଅଛି, ତୁମେମାନେ ଯେଉଁଦିନ ତାହା ଶୁଣି ସତ୍ୟ ରୂପେ ଈଶ୍ୱରଙ୍କ ଅନୁଗ୍ରହର ବୋଧ ପାଇଲ, ସେହିଦିନଠାରୁ ତୁମମାନଙ୍କ ମଧ୍ୟରେ ସୁଦ୍ଧା ସେହିପରି ହୋଇ ଆସୁଅଛି। ପାଉଲ କହନ୍ତି ଯେ ସେହି ସୁଷମାଚାର କଲସିୟମାନଙ୍କ ନିକଟକୁ ଆସିଅଛି, ଯାହାକି ସମସ୍ତ ଜଗତରେ ଫଳବାନ ଓ ବର୍ଦ୍ଧିଷ୍ଣୁ ହୋଇ ଆସୁଅଛି। ତେବେ ଏଠାରେ ପ୍ରଶ୍ନ ଆସେ ଯେ ପାଉଲ କ'ଣ କହନ୍ତି ଯେ ସେ ଯେଉଁ ସମୟରେ ସେହି ରୋମରେ ବନ୍ଦୀ ହୋଇ ରହିଥିଲେ ସେହି ସମୟରେ ସୁଷମାଚାର ସମଗ୍ର ଜଗତରେ ପହଞ୍ଚି ଯାଇଥିଲା। ହଁ, ତାହା ହିଁ ପାଉଲ କହନ୍ତି ଓ ମୁଁ ବିଶ୍ୱାସ କରେ ଯେ ଯାହା କହନ୍ତି ତାହା ଆକ୍ଷରିକ ସତ୍ୟ। ପାଉଲ ଏଠାରେ କହନ୍ତି ଯେ ସେହି ସୁଷମାଚାର ସମଗ୍ର ରୋମିଓ ଜଗତରେ ପ୍ରଚାରିତ ହୋଇଥିଲା, କାରଣ ସେ ଯେତେବେଳେ ଗାଲାତୀୟ ଅଞ୍ଚଳ ଦେଇ ଏଫିସିକୁ ଆସିଲେ ସେ ସେହି ରୋମିଓ ଅଞ୍ଚଳ ଦେଇ ଆସିଥିଲେ ଓ ସେହି ଏଫିସିରେ ସେ 3 ବର୍ଷ କାଳ ରହି ଲୋକମାନଙ୍କ ମଧ୍ୟରେ ପ୍ରଚାର କାର୍ଯ୍ୟ ଚଳାଇଥିଲେ, ଯେଉଁମାନେ କି ସେହି ରୋମ୍ ସାମ୍ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିଲେ। ଆଉ ଫଳତଃ ପାଉଲ ସେହି ରୋମ୍କୁ ବନ୍ଦୀ ହୋଇଯିବାର ବହୁ ପୂର୍ବରୁ ସୁଷମାଚାର ରୋମ୍ରେ ପହଞ୍ଚି ସାରିଥିଲା। ସେହି ସମୟରେ ରୋମ୍ ସାମ୍ରାଜ୍ୟ ସମଗ୍ର ଜଗତରେ ତାହାର ପ୍ରଭାବ ବିସ୍ତାର କରିଥିବାରୁ ସୁଷମାଚାର ମଧ୍ୟ ସେହି ସାମ୍ରାଜ୍ୟ ମଧ୍ୟ ଦେଇ ସମଗ୍ର ଜଗତରେ ପହଞ୍ଚି ପାରିଥିଲା। ପାଉଲ କହନ୍ତି ଯେ ସେହି ସୁଷମାଚାର ଫଳବାନ ଓ ବର୍ଦ୍ଧିଷ୍ଣୁ ହୋଇ ଆସୁଅଛି, କାରଣ ଯେଉଁ ସ୍ଥାନରେ ସୁଷମାଚାର ପ୍ରଚାରିତ ହୁଏ ତାହା କେବେ ହେଲେ ନିଷ୍ଫଳ ହୁଏ ନାହିଁ, ତାହା ନିଶ୍ଚିତ ଭାବେ ଫଳ ଫଳେ। ତାହା ହିଁ ହେଉଛି ଏକ ଚମତ୍କାର ବିଶ୍ୱାସ ଓ ନିର୍ଭରତା, ଯାହାକି ଆମମାନଙ୍କର ରହିବା ଆବଶ୍ୟକ। ଏହାପରେ ପ୍ରଥମ ପର୍ବର 7 ପଦରେ ଲେଖା ଅଛି, ଆମମାନଙ୍କର ପ୍ରିୟ ସହଦାସ ଏପାଫ୍ରାଙ୍କଠାରୁ ତୁମେମାନେ ସେହି ପ୍ରକାରେ ଶିକ୍ଷା କରିଅଛ, ସେ ତୁମମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ। ପ୍ରକୃତରେ ଏହି ଏପାଫ୍ରା କଲସି ମଣ୍ଡଳୀରେ ଜଣେ ନେତା କିମ୍ବା ପାଳକର ଦାୟିତ୍ୱ ସମ୍ପାଦନ କରୁଥିଲେ, ମାତ୍ର ପାଉଲ ତାହାଙ୍କ ବିଷୟ ନେଇ କହନ୍ତି ଆମମାନଙ୍କର ପ୍ରିୟ ସହଦାସ। ଲକ୍ଷ୍ୟ କରନ୍ତୁ, ପାଉଲ ପ୍ରଭୁଙ୍କର ସେବକମାନଙ୍କ ପ୍ରତି କିପରି ମନୋଭାବ ପୋଷଣ କରିଥିଲେ ଓ ସେମାନଙ୍କୁ କିପରି ସମ୍ମାନ ପ୍ରଦର୍ଶନ କରୁଥିଲେ। ସେମାନଙ୍କ ସହିତ ପ୍ରେମରେ ବ୍ୟବହାର କରୁଥିଲେ ଓ ସେମାନଙ୍କ ପ୍ରତି ଦୟାଭାବ ବହୁଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ପାପୀମାନଙ୍କ ପ୍ରତି ଅତି ଦୟାଳୁ ଥିଲେ ଓ ସେମାନଙ୍କ ସହିତ ଅତି ଭଦ୍ରତା ଓ କୋମଳତାର ସହିତ ବ୍ୟବହାର କରି ସେମାନଙ୍କୁ ସେହି କୃଷ ନିକଟକୁ କଢ଼ାଇ ଆଣୁଥିଲେ ଓ ସେମାନଙ୍କୁ ଉଦ୍ଧାର କରୁଥିଲେ। ପ୍ରିୟ ବନ୍ଧୁ, ଆମ୍ଭେମାନେ ମଧ୍ୟ ପ୍ରଭୁଙ୍କର ଦାସମାନଙ୍କ ପ୍ରତି ତଥା ଯେଉଁମାନେ ପାପରେ ଲିପ୍ତ ଅଛନ୍ତି ସେମାନଙ୍କ ପ୍ରତି ଭଦ୍ରତା ତଥା କୋମଳତାର ସହିତ ଆଚରଣ କରି ସେମାନଙ୍କ ନିକଟରେ ଖ୍ରୀଷ୍ଟଙ୍କ ଆଦର୍ଶତା ରକ୍ଷା କରିବାକୁ ଅଛି। ଏହାପରେ ପ୍ରଥମ ପର୍ବର 8 ପଦରେ ଲେଖା ଅଛି, ସେ ମଧ୍ୟ ଆତ୍ମାଙ୍କ ଦତ୍ତ ତୁମମାନଙ୍କ ପ୍ରେମ ବିଷୟ ଆମ୍ଭମାନଙ୍କୁ ଜଣାଇଅଛନ୍ତି। ଏହି ପତ୍ରରେ ପବିତ୍ର ଆତ୍ମାଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରିବା ନାହିଁ, ମାତ୍ର ପାଉଲ କଲସିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଏହା ସ୍ପଷ୍ଟ ଭାବେ ଜଣାଇ ଦିଅନ୍ତି ଯେ ପବିତ୍ର ଆତ୍ମାଙ୍କ ବିନା ସେମାନେ ଏହିପରି ପ୍ରେମ ଦେଖାଇବାକୁ ବା ପ୍ରେମରେ ଆଚରଣ କରିବାକୁ ସମର୍ଥ ହୋଇପାରିବେ ନାହିଁ। ଗାଲାତୀୟ ପତ୍ରରେ ପାଉଲ କହନ୍ତି ଆତ୍ମାଙ୍କ ଫଳ ପ୍ରେମ, କିନ୍ତୁ ଏହି ପତ୍ରରେ ସେ ଖ୍ରୀଷ୍ଟଙ୍କ ଉପରେ ଗୁରୁତ୍ୱ ଦେଉଥିବାରୁ ସେ କହିବାକୁ ଚାହାନ୍ତି ଯେ ପବିତ୍ର ଆତ୍ମା ଖ୍ରୀଷ୍ଟଙ୍କ ବିଷୟ ନେଇ ଆମ୍ଭମାନଙ୍କୁ ତାହା ଜଣାନ୍ତି ଓ ଦେଖାଇ ଦିଅନ୍ତି। ତାହା ହିଁ ହେଉଛି ପବିତ୍ର ଆତ୍ମାଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ପ୍ରିୟ ବନ୍ଧୁ, ଏହି ଅଂଶ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁଛୁ ଯେ ପାଉଲ କଲସୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ବିଶ୍ୱାସ, ଭରସା ଓ ପ୍ରେମ ଏହି ତିନୋଟି ଉତ୍ତମ ବିଷୟକୁ ଆମମାନଙ୍କ ନିକଟରେ ଉପସ୍ଥାପିତ କରିଅଛନ୍ତି, ଯାହାକି ଖ୍ରୀଷ୍ଟ ବିଶ୍ୱାସୀର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଅନୁଭୂତି ଉପରେ ଆଧାରିତ। ଏହି ତିନୋଟି ବିଷୟ ଈଶ୍ୱରଙ୍କ ଅନୁଗ୍ରହକୁ ପ୍ରକାଶ କରେ। ଆଜି ଯଦି ଆମେ ଏହି ତିନୋଟି ଉତ୍ତମ ବିଷୟର ଅନୁଭୂତି ଲାଭ କରିପାରିଛୁ, ତାହେଲେ ଆମେ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟ ଲାଭ କରିପାରିଛୁ। ଖ୍ରୀଷ୍ଟ ବିଶ୍ୱାସୀ ଜୀବନରେ ଏହି ତିନୋଟି ବିଷୟକୁ ଧରି ରଖିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଉଚିତ ଓ ଆମେ ତାହାଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନରେ ତାହାଙ୍କ ସହିତ ମିଳିତ ହେବା ନିମନ୍ତେ ଭରସା ରଖିବା ଉଚିତ ଓ ଆମ୍ଭେମାନେ ଆମମାନଙ୍କର ଭାଇମାନଙ୍କୁ ପ୍ରେମ କରିବା ଉଚିତ ବା ଆମେ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ପ୍ରେମ କରିବା ଉଚିତ। ତାହେଲେ ଆମେ ଖ୍ରୀଷ୍ଟଙ୍କର ହୋଇପାରିବା ଓ ଖ୍ରୀଷ୍ଟ ଆମମାନଙ୍କର ହେବେ ଏବଂ ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟ ଦେଇ ଖ୍ରୀଷ୍ଟ ଗୌରବାନ୍ୱିତ ହୋଇପାରିବେ। ଆମମାନେ ଖ୍ରୀଷ୍ଟଙ୍କୁ ମଣ୍ଡଳୀର ମସ୍ତକ ସ୍ୱରୂପେ ଗୌରବ ଦେଇପାରିବା ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ଜୀବନରୁ ତାହା ହିଁ ଚାହାନ୍ତି। କେବଳ ଆମମାନଙ୍କର ବ୍ୟକ୍ତିଗତ ଜୀବନରୁ ନୁହଁ, ଆମମାନଙ୍କର ମାଣ୍ଡଳିକ ଜୀବନରୁ ମଧ୍ୟ ସେ ତାହା ଚାହାନ୍ତି, ଯେପରି ଆମେ ସେହି ମଣ୍ଡଳୀ ସହିତରେ ତାହାଙ୍କ ସହ ବିଶ୍ୱାସ, ଭରସା ଓ ପ୍ରେମରେ ସ୍ଥିର ହୋଇ ରହୁ। ପ୍ରିୟ ବନ୍ଧୁ, ଆଜି କ'ଣ ଖ୍ରୀଷ୍ଟଙ୍କ ଉପରେ ଆମମାନଙ୍କର ସେହି ପ୍ରକାର ବିଶ୍ୱାସ, ଭରସା ଓ ପ୍ରେମ ଅଛି କି? ଯଦି ନାହିଁ, ତାହେଲେ ଆଜି ମଧ୍ୟ ସମୟ ଅଛି ଏହି ତିନୋଟି ବିଷୟକୁ ଆମମାନେ ମନ ମଧ୍ୟରେ ଧରି ରଖି ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରି ରହୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আপন ঈশ্বর বাক্য শুণবা নিমন্তে সময় দেওয়ার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয় ও তাহলে প্রেম বিষয় অধিক জাঁয়া চাহিদি যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমাদের পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু odia.ttb@radio882.com। তেবে আজি পাই এইখানে রাখুছু। প্রভু যীশু আপনকো আশীর্বাদ করন্তু। নমস্কার। ছড়া